ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସ 9 ତାରିଖରେ ହେବା ନେଇ ନିର୍ବାଚନ ଆୟୋଗଙ୍କ ସୂଚନା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟରେ 38 ଆଦର୍ଶ ମଣ୍ଡି ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି। ରଥ କାଠର ଅଭାବ ପୂରଣ କରିବାକୁ ପ୍ରତି ପଞ୍ଚାୟତରେ ସ୍ଥାପନ ହେବ ଜଗନ୍ନାଥ ବାଟିକା। ଏବଂ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସ 9 ତାରିଖରେ ହେବା ନେଇ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଏନେଇ ଆସନ୍ତା 7 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି। ଆସନ୍ତା 21 ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ପରେ 22 ତାରିଖରେ ଯାଞ୍ଚ ଏବଂ 25 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ସ୍ଥିର କରାଯାଇଥିବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର 9 ତାରିଖ ଦିନ ସକାଳ 10:00 ଆରମ୍ଭ ହୋଇ ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଗତକାଲି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ୍ କଲେଜର ପ୍ରସ୍ତୁତି ଶେଷ ହୋଇଥିଲା। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସମ୍ଭିଧାନର ଧାରା 66ର ଉପଧାରା 1 ଅନୁଯାୟୀ ଉଭୟ ରାଜ୍ୟସଭା ଓ ଲୋକସଭାର ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ଗତ 21 ତାରିଖରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ଜାରି ରହିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଉଭୟ ଗୃହର ପରବର୍ତ୍ତୀ ଅଧିବେଶନ ଆସନ୍ତା 4 ତାରିଖ ସୋମବାର ଦିନ ବସିବ। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ରାଜ୍ୟସଭାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଘନଶ୍ୟାମ ତିୱାରୀ ପ୍ରଶ୍ନକାଳ ଆରମ୍ଭ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ଫଳରେ ଶ୍ରୀ ତିୱାରୀ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖିଥିଲେ। ଲୋକସଭାକୁ ମଧ୍ୟ ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍କତି ଓମ୍ ବିର୍ଲା ଆଜି ଦିନକ ପାଇଁ ମୁଲତବୀ ରଖିଛନ୍ତି। ଅପରାହ୍ନ 2:00 ପ୍ରଥମ ମୁଲତବୀ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ବିରୋଧୀ ସଦସ୍ୟମାନେ ପୂର୍ବଭଳି ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଏବଂ ଅନ୍ୟ କେତେକ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଅଚଳାବସ୍ଥା ଜାରି ରହିବାରୁ ବାଚସ୍କତି ଶ୍ରୀ ବିର୍ଲା ଆଜି ଦିନକ ପାଇଁ ଗୃହକୁ ମୁଲତବୀ ରଖିଥିଲେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ମଣ୍ଡି ଖୋଲିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦର୍ଶ ମଣ୍ଡି ସ୍ଥାପନ ସମ୍ପର୍କରେ ସମୀକ୍ଷା କରିବା ପରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ 38 ଆଦର୍ଶ ମଣ୍ଡି ଖୋଲିବ। ଆବଶ୍ୟକତା ଅନୁଯାୟୀ କେତେକ ସ୍ଥାନରେ 2 ଲେଖାଏଁ ମଣ୍ଡି ଖୋଲାଯିବ। ଅନ୍ୟପକ୍ଷରେ ଚାଷୀମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ସହ ଆଦର୍ଶ ମଣ୍ଡିରେ ବିଶ୍ରାମାଗାର, ପାନୀୟ ଜଳ ଓ ପାର୍କିଂ ଭଳି ସୁବିଧା ଉପଲବ୍ଧ ହେବ। ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବ୍ୟାଙ୍କିଂ ଲ ବ୍ୟାଙ୍କିଂ ନିୟମ ସଂଶୋଧନ ଆଇନ 2025 ଆଜିଠାରୁ ଦେଶବ୍ୟାପୀ ଲାଗୁ ହୋଇଛି। ବ୍ୟାଙ୍କିଂ କ୍ଷେତ୍ରରେ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ପୁଞ୍ଜିନିବେଶଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ଆଇନ ସମ୍ପର୍କିତ ବିଜ୍ଞପ୍ତି ଚଳିତ ବର୍ଷ ଏପ୍ରିଲ 15 ତାରିଖରେ ପ୍ରକାଶ ପାଇଥିଲା। ଭାରତୀୟ ଜାତୀୟ ପୈଠ ନିଗମ ଆଜିଠାରୁ ୟୁପିଆଇ ଦେଣନେଣ କ୍ଷେତ୍ରରେ କେତେକ ପରିବର୍ତ୍ତନ କରିଛନ୍ତି। ଉପଭୋକ୍ତାମାନେ ଗୋଟିଏ ଦିନରେ ସର୍ବାଧିକ 50 ଥର ବାଲାନ୍ସ ଯାଞ୍ଚ କରିବା ଏବଂ 25 ଥର ବ୍ୟାଙ୍କ ତଥ୍ୟ ଲାଗି ୟୁପିଆଇ ବ୍ୟବହାର କରିପାରିବେ। ଉପଭୋକ୍ତାମାନେ ସେମାନଙ୍କ ମୋବାଇଲ୍ ନମ୍ଘର ସହ ଲିଙ୍କ୍ ହୋଇଥିବା ବ୍ୟାଙ୍କଗୁଡ଼ିକର ତାଲିକା ଦେଖିପାରିବେ। ୟୁପିଆଇ ମାଧ୍ୟମରେ ପୈଠ କରୁଥିବା ବ୍ୟକ୍ତିଙ୍କ ପଞ୍ଜିକୃତ ନାମ ଉପଭୋକ୍ତା ଜାଣିପାରିବା ନେଇ ବ୍ୟବସ୍ଥା କରାଯାଇଛି। ବ୍ୟବହାରକାରୀମାନେ ନିଶ୍ଚିତ ନ ହୋଇଥିବା ପେମେଣ୍ଟ କ୍ଷେତ୍ରରେ 3 ଥର ପେମେଣ୍ଟ ସ୍ଥିତି ଯାଞ୍ଚ କରିପାରିବେ। ଏଥିପାଇଁ ସର୍ବନିମ୍ନ ସମୟ ବ୍ୟବଧାନ 90 ସେକେଣ୍ଡ ଧାର୍ଯ୍ୟ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟର ପ୍ରତି ପଞ୍ଚାୟତରେ ଜଗନ୍ନାଥ ବାଟିକା ସ୍ଥାପନ ହେବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଜଗନ୍ନାଥ ବାଟିକା ରଥ କାଠର ଅଭାବକୁ ପୂରଣ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏନେଇ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ 105 ଏକର ସରକାରୀ ଜମି ଚିହ୍ନଟ ହୋଇଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି ମଣତି ନେଇ ଆର୍ବିଆଇର ଦୁଇଜଣ ବିଶେଷଜ୍ଞଙ୍କୁ ମନୋନୀତ କରାଯାଇଥିବା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଖୁବ୍ ଶୀଘ୍ର ପରିଚାଳନା କମିଟି ଗଠନ କରାଯିବ। କମିଟିର ଅନୁମତି କ୍ରମେ ଉଚ୍ଚସ୍ତରୀୟ କମିଟି ଭିତର ରତ୍ନଭଣ୍ଡାରକୁ ରତ୍ନଗୁଡ଼ିକର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିବେ। ପରେ ତାରିଖ ନିର୍ଦ୍ଧାରଣ କରାଯାଇ ଆର୍ବିଆଇର ବିଶେଷଜ୍ଞଙ୍କ ଉପସ୍ଥିତିରେ ଗଣତି ମଣତି ଆରମ୍ଭ କରାଯିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
ରିଜର୍ଭ ବ୍ୟାଙ୍କ ଦୁଇଜଣ ଏକ୍ସପର୍ଟସ୍କୁ ନୋମିନେଟ୍ କରିଛନ୍ତି, ମନୋନୀତ କରିଛନ୍ତି ଏବଂ ସେମାନେ ଆମକୁ ବି ଚିଠି ଦେଇସାରିଛନ୍ତି। ମ୍ୟାନେଜମେଣ୍ଟ କମିଟି ହେଲା ପରେ ତୁରନ୍ତ ମ୍ୟାନେଜମେଣ୍ଟ କମିଟିର ଅନୁମତି କ୍ରମେ ରତ୍ନ ସବୁକୁ ଭିତର ରତ୍ନଭଣ୍ଡାରକୁ ସିଫ୍ଟ କରିବାର ଯେଉଁ ପ୍ରକ୍ରିୟା ସେ ପ୍ରକ୍ରିୟାକୁ ଯିବେ ଏବଂ ଥରେ ଭିତର ରତ୍ନଭଣ୍ଡାରକୁ ସିଫ୍ଟ କଲା ପରେ ଆମେ ବି ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଧାରିତ ସମୟ ଜଣେଇବୁ ଏବଂ ସେମାନେ ଏଠି ରହିବେ ଏବଂ ଯେତିକି ସମୟ ବି ଲାଗିବ ସମ୍ପୂର୍ଣ୍ଣ ଗଣତି ମଣତିର ପ୍ରକ୍ରିୟାରେ ତାଙ୍କର ଉପସ୍ଥିତିରେ ଗଣତି ମଣତି ହେବ।
ରାଜ୍ୟରେ ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହ ଏ ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋହାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଶିଶୁଙ୍କ ସଠିକ୍ ବୃଦ୍ଧିରେ ସହାୟକ ହେବା ସହ ଶିଶୁଙ୍କ ବୁଦ୍ଧିମତା ବଢ଼ାଇବାରେ ମା' କ୍ଷୀରର ପ୍ରମୁଖ ଭୂମିକା ରହିଥାଏ। ଏହାର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ଏହି ଉପଲକ୍ଷେ ରାଜ୍ୟରେ ଆସ ଯିବା ଆଙ୍ଗନୱାଡ଼ି ଅଭିଯାନ ଆରମ୍ଭ ହେଉଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି। ଫୁସ୍ଫୁସ୍ କ୍ୟାନ୍ସର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ମଧ୍ୟ ପାଳନ କରାଯାଉଛି। ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ କେନ୍ଦ୍ରାପଡ଼ାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଖୋଲାଯାଇଛି। ପର୍ଯ୍ୟଟକମାନେ ପ୍ରଥମଥର ପାଇଁ ଭିତରକନିକାରେ ଲୁଣାଜାତୀୟ ଗଛର ଚାରାକୁ ହେନ୍ତାଳବଣ ନର୍ସରୀରେ ଦେଖିବା ସହିତ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ ପରିବେଶ ମଧ୍ୟରେ ବହି ପଢ଼ିବାର ସୁଯୋଗ ପାଉଛନ୍ତି। ଏହାଛଡ଼ା ସଂଗ୍ରହାଳୟର ମଜା ନେବା ସହ ଭିତରକନିକାର ଡାଙ୍ଗମାଳଠାରେ 6 ଫାଇବର ବୋଟ୍ରେ ନୌବିହାରର ମଜା ନେଉଛନ୍ତି। ପୂର୍ବଭଳି ଚଳିତ ବର୍ଷ ପଲିଥିନ୍କୁ ବ୍ୟାନ୍ କରାଯାଇଛି ବିଭାଗ ପକ୍ଷରୁ। କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ପ୍ରାୟ 3 ମାସ ପାଇଁ ଉଦ୍ୟାନ ବନ୍ଦ ରହିଥିଲା। 79ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡ଼ିଶାର 3 ଜଣଙ୍କୁ ନିମନ୍ତ୍ରଣ କରାଯାଇଛି। ଭୁବନେଶ୍ୱରର ଜାତୀୟ ପୁରସ୍କାରପ୍ରାପ୍ତ ଡକ୍ଟର ସତ୍ୟରଞ୍ଜନ ମିଶ୍ର ଏବଂ ଗଞ୍ଜାମରୁ ଗଣେଶ ଗୌଡ଼ ଓ ଏସ୍ ଜ୍ୟୋତି ରେଡ୍ଡିଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କାଳିଆବାଲି ଗ୍ରାମର ଏସ୍ ଜ୍ୟୋତି ରେଡ୍ଡି ପ୍ରଧାନମନ୍ତ୍ରୀ ଲକ୍ଷ୍ୟପତି ଦିଦି ଯୋଜନାରେ ସାମିଲ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି। ନିମନ୍ତ୍ରଣ ପତ୍ର ପାଇବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
ନମସ୍କାର, ମୋ ନାଁ ଏସ୍ ଜ୍ୟୋତି ରେଡ୍ଡି। ମୁଁ ଆଜି ବହୁତ ଖୁସି ହେଇଛି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯେଉଁ ସ୍କିମ୍ ଯେଉଁ ଲକ୍ଷ୍ୟପତି ଦିଦି, ମୁଁ ଆଜି ଲକ୍ଷ୍ୟପତି ଦିଦିରେ ଯାଇ ପରିଚିତ ହେଇଛି। 15 ଅଗଷ୍ଟ ଦିନ ମୁଁ ମହାମୟୀ ରାଷ୍ଟ୍ରପତି ଦ୍ରୌପଦୀ ମ୍ୟାଡ଼ାମଙ୍କ ପାଖରେ ପହଞ୍ଚିବା ପାଇଁ ମୋତେ ଯେଉଁ ଅପରଚ୍ୟୁନିଟି ମିଳୁଛି ମୁଁ ବହୁତ ଖୁସି ଅଛି। ମୁଁ ଯେଉଁ ଲକ୍ଷ୍ୟ ରଖିଥିଲି ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଆଉ ଆମର ରାଷ୍ଟ୍ରପତିଙ୍କୁ ସମସ୍ତଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି।
କୋରାପୁଟ ଡିଭିଜନରେ ଜୟପୁର ମୁଖ୍ୟ ଡାକଘର ସମେତ ସମସ୍ତ ଉପଡାକଘର ଶାଖା ଡାକଘରରେ ଆସନ୍ତାକାଲି ଡାକସେବା ବନ୍ଦ ରହିବ। ଡାକ ବିଭାଗ ଦ୍ୱାରା ବ୍ୟବହୃତ ଏସ୍ଏସ୍ପି ସଫ୍ଟୱେୟାର ବଦଳରେ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଆଧୁନିକ ଡାକ ବ୍ୟବସ୍ଥା ଓ ପ୍ରଯୁକ୍ତି ଆଇଟି 2.0 ସଫ୍ଟୱେୟାର ପ୍ରଚଳିତ ହେବାକୁ ଯାଉଥିବାରୁ ଆସନ୍ତାକାଲି ଡାକସେବା ବନ୍ଦ ରହିବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଦୁଗ୍ଧ ଚାଷୀମାନଙ୍କୁ ନେଇ ସମବାୟ ସମିତି ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦୁଗ୍ଧ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭର କରିବା ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ପାଣିପାଗ, ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସ 9 ତାରିଖରେ ହେବା ନେଇ ନିର୍ବାଚନ ଆୟୋଗଙ୍କ ସୂଚନା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟରେ 38 ଆଦର୍ଶ ମଣ୍ଡି ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି। ରଥ କାଠର ଅଭାବ ପୂରଣ କରିବାକୁ ପ୍ରତି ପଞ୍ଚାୟତରେ ସ୍ଥାପନ ହେବ ଜଗନ୍ନାଥ ବାଟିକା ଏବଂ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।